ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ରାଜ୍ୟ ସରକାରଙ୍କ ପକ୍ଷରୁ କୋଲକାତା ଓ ହାଇଦ୍ରାବାଦରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରୁ ଓଡ଼ିଶାକୁ 1,67,000 କୋଟି ଟଙ୍କାର ପୁଞ୍ଜିନିବେଶ ଆସିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 1,46,000 ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ସମସ୍ତ ସହଯୋଗ ପ୍ରଦାନ କରିବା ସହ ଏଥିଲାଗି ଭିତ୍ତିଭୂମି ସୃଷ୍ଟି କରାଯାଉଛି। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯୁବବର୍ଗଙ୍କ ସେବା, କରୁଣା ଓ ସାମାଜିକ ଦାୟିତ୍ୱବୋଧ ଦେଶର ଭବିଷ୍ୟତ ନିର୍ମାଣ କରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଯୁବ ରେଡ୍କ୍ରସ୍ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ରାଜ୍ୟପାଳ ସମାଜସେବା ମାନବ ଜୀବନର ସବୁଠାରୁ ଉତ୍କୃଷ୍ଟ ଅଭିବ୍ୟକ୍ତି ବୋଲି କହିଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଆଜିଠାରୁ ମତ୍ସ୍ୟ ପ୍ରାଣୀ ସମାବେଶ ଓଡ଼ିଶା 2026 ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ନରେ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ବର୍ଷ ମତ୍ସ୍ୟ ପ୍ରାଣୀ ଏବେ ନୂତନ ଦିଶା, ବିକଶିତ ହେବ ଆମ ଓଡ଼ିଶା ବାର୍ତ୍ତା ନେଇ ସମ୍ମିଳନୀର ଆୟୋଜନ କରାଯାଉଛି। ଏଥିରେ 8,000ରୁ ଉର୍ଦ୍ଧ କୃଷକ ଯୋଗଦେବେ। ନୂଆଦିଲ୍ଲୀରେ ଆଜିଠାରୁ ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ 2026 ଆରମ୍ଭ ହେଉଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ଏହି ତିନିଦିନିଆ ସମ୍ମିଳନୀ ଏ କ୍ଷେତ୍ରରେ ସର୍ବବୃହତ୍ ବିଶ୍ୱ ସମ୍ମିଳନୀ ହେବାକୁ ଯାଉଛି। 70ଟିରୁ ଅଧିକ ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ଆନ୍ତର୍ଜାତିକ ସଂଗଠନ, ଭାରତରେ ଅବସ୍ଥାପିତ ବିଦେଶୀ ମିଶନର ପ୍ରତିନିଧି, ନିର୍ବାଚନ ପରିଚାଳନା କ୍ଷେତ୍ରର ଅଂଶୀଦାର ଏବଂ ବିଶେଷଜ୍ଞ ଏଥିରେ ଅଂଶଗ୍ରହଣ କରି ମତ ବିନିମୟ କରିବେ। କ୍ରୁଟ୍ ଆମ ବସ୍ ସେବାକୁ ଆହୁରି ଉନ୍ନତ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦିନରେ ମହିଳା ଗାଡ଼ି ଚାଳକଙ୍କୁ ନିଯୁକ୍ତି କରିବା ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହାସହ ବାରିପଦା, କେନ୍ଦୁଝର ଓ ଅନୁଗୁଳରେ ଆମ ବସ୍ ଚଳାଚଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଢେଙ୍କାନାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ମହିଷାପାଟ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମେଳାକୁ ଉଦ୍ଘାଟନ କରି କହିଛନ୍ତି, ସ୍ୱଦେଶୀ ଭାବନା ରହିଲେ ଦେଶର ବିକାଶ ହୋଇପାରିବ। ଢେଙ୍କାନାଳ ସହରରେ 25 କୋଟି ଟଙ୍କା ବ୍ୟୟରେ ପ୍ଲାନେଟୋରିୟମ୍ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ସିଂଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସ୍ତାବିତ ରେଲୱେ ଓଭରବ୍ରିଜ୍ ନିର୍ମାଣ ଅଗ୍ରଗତିର ସମୀକ୍ଷା ହୋଇଛି। ବୈଠକରୁ ଜଣାପଡ଼ିଛି, ପୂର୍ବତଟ ରେଳପଥ 96 ରେଳ ଓଭରବ୍ରିଜ୍ ନିର୍ମାଣ କରିବ। ଏହାସହ 112 ରେଲୱେ ଓଭରବ୍ରିଜ୍ ପାଇଁ ଆପ୍ରୋଚ୍ ରୋଡ଼ର ଜମି ଅଧିଗ୍ରହଣ ଲାଗି ନୋଡାଲ ଅଧିକାରୀ ନିଯୁକ୍ତ କରାଯାଇଛି। ପ୍ରାଥମିକ ଶିଶୁ ସେବା, ଶିକ୍ଷା ଓ ବିକାଶ କ୍ଷେତ୍ରରେ ଅନ୍ତଃରାଜ୍ୟ ସହଯୋଗକୁ ସୁଦୃଢ଼ କରିବ ଏଥିପାଇଁ ଓଡ଼ିଶା ଓ ମେଘାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପାରସ୍ପରିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ପ୍ରାଥମିକ ଶିଶୁ ବିକାଶ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ଆଦାନ ପ୍ରଦାନ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ। ଆଜି ରାତିରେ ଶ୍ରୀଜୀଉ ବଡ଼ସିଂହାର ନୀତିରେ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ଼ ହେବେ। ଆସନ୍ତାକାଲି ଅବକାଶ ନୀତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିପାରିବେ। ଚିଲିକାରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ବର୍ଷ ଚିଲିକାରେ 196 ପ୍ରଜାତିର 11,32,200 ପକ୍ଷୀ ଚିଲିକା ଆସିଥିବା ବେଳେ ଗତବର୍ଷ 11,27,228 ପକ୍ଷୀ ଚିଲିକା ଆସିଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଜାତୀୟ ଗୀତ ବନ୍ଦେ ମାତରମ୍ 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଆତ୍ମନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା। ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଶିଶିର ସରସ ମେଳା ଉଦ୍ଯାପିତ ହୋଇଛି। 11 ଦିନ ଧରି ଚାଲିଥିବା ମେଳାରେ 30 କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିଲା। ମାଲକାନଗିରି ଜିଲ୍ଲା କୃଷି ବିଭାଗ ପକ୍ଷରୁ ମାଥିଲି ବ୍ଲକ ଅନ୍ତର୍ଗତ ନୂଆଗୁଡ଼ଠାରେ ଚଳିତ ଖରିଫ ଋତୁର ପ୍ରଥମ ମାଣ୍ଡିଆ କ୍ରୟ ମଣ୍ଡି ଉଦ୍ଘାଟିତ ହୋଇଛି। ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ହରିଡ଼ାଖଣ୍ଡିଠାରେ ପ୍ଲାଷ୍ଟିକ୍ ବ୍ୟବହାର ବର୍ଜନ ନେଇ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।